ବଡ଼ଦେଉଳରେ ବି କାଳିଆ ନାହିଁ କି ସିଂହଦ୍ୱାରୀ ଭକ୍ତଙ୍କର ଭିଡ଼ ବି ନାହିଁ। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ କାଳିଆ ଯାଇଛି ମାଉସୀମା ଘରକୁ ଯେ ଫେରି ଆସିବାର ନାଁ ଗନ୍ଧ ନାହିଁ। ହେଲେ ଏ କ'ଣ ବଡ଼ଦାଣ୍ଡରୁ ଭାସି ଆସୁଛି ଫୁଲ ଚନ୍ଦନର ମହକ?
ଚନ୍ଦନ ଚନ୍ଦନ ବାସେଲ ବଡ଼ ଦାଣ୍ଡରୁ, ଚନ୍ଦନ ଚନ୍ଦନ ବାସେଲ ବଡ଼ ଦାଣ୍ଡରୁ, ସତେକି କାଳିଆ ଫେରି ଆସିଲା ମାଉସୀ ଘରୁ, ସତେକି କାଳିଆ ଫେରି ଆସିଲା ମାଉସୀ ଘରୁ। ତୁଳସୀ ତୁଳସୀ ବାସେଲ ବଡ଼ ଦାଣ୍ଡରୁ, ତୁଳସୀ ତୁଳସୀ ବାସେଲ ବଡ଼ ଦାଣ୍ଡରୁ, ସତେକି କାଳିଆ ଫେରି ଆସିଲା ମାଉସୀ ଘରୁ, ସତେକି କାଳିଆ ଫେରି ଆସିଲା ମାଉସୀ ଘରୁ। ବାଇଶି ପାହାଚେ ଭିଡ଼ ବଢ଼ିଲାଣି, ମଣିମା ମଣିମା ଡାକୁ ପଡ଼ିଲାଣି। ଓ ବାଇଶି ପାହାଚେ ଭିଡ଼ ବଢ଼ିଲାଣି, ମଣିମା ମଣିମା ଡାକୁ ପଡ଼ିଲାଣି। ଦିନ ହେଲା ଋଷି ବସିଥିଲେ ହସିଲେଣି କମଳିନୀ, ଛପନ ଭୋଗକୁ ଷାଠିଏ ପାଉଟି ରୋଷ ଘରୁ ଆସିଲାଣି, ରୋଷ ଘରୁ ଆସିଲାଣି। ଅଭଡ଼ା ଅଭଡ଼ା ବାସେଲ ବଡ଼ ଦାଣ୍ଡରୁ, ସତେକି କାଳିଆ ଫେରି ଆସିଲା ମାଉସୀ ଘରୁ, ସତେକି କାଳିଆ ଫେରି ଆସିଲା ମାଉସୀ ଘରୁ। କଥା ଦେଇଛି ଏ କଲେ ଥରେ ଛାଡ଼ି, ଭରସା ନ ଥାଏ ଆସିବ ବାହୁଡ଼ି। ଓ କଥା ଦେଇଛି ଏ କଲେ ଥରେ ଛାଡ଼ି, ଭରସା ନ ଥାଏ ଆସିବ ବାହୁଡ଼ି। କଥା ଦେଇଥିଲା ରାଇ କିଶୋରୀ କୁ ମରୁଛିଲ ଝୁରି ଝୁରି, କମଳା ମାଙ୍କୁ କଥା ଦେଇ ସିଏ କେମିତି ଆସିଲା ଫେରି, କେମିତି ଆସିଲା ଫେରି। ଦୟଣା ଦୟଣା ବାସେଲ ବଡ଼ ଦାଣ୍ଡରୁ, ସତେକି କାଳିଆ ଫେରି ଆସିଲା ମାଉସୀ ଘରୁ, ସତେକି କାଳିଆ ଫେରି ଆସିଲା ମାଉସୀ ଘରୁ। ଚନ୍ଦ ଚନ ଚନ୍ଦନ ବାସେଲ ବଡ଼ ଦାଣ୍ଡରୁ ଚନ୍ଦନ ଚନ୍ଦନ ବାସେଲ ବଡ଼ ଦାଣ୍ଡରୁ ସତେକି କାଳିଆ ଫେରି ଆସିଲା ମାଉସୀ ଘରୁ ସତେକି କାଳିଆ ଫେରି ଆସିଲା।